ମା ମାଣିକେଶ୍ୱରୀଙ୍କର ଛତର ଯାତ୍ରାର ମୁଖ୍ୟ ଆକର୍ଷଣ ହେଲା ପାରାଟିଏ ମାଙ୍କର ଛତର ଉପରେ ବସିଥାଏ। ସମୟଙ୍କର ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ଶାନ୍ତିର ଦୂତ ପାରାଟି। ଏହି ମର୍ମରେ ରଚନା କରିଛନ୍ତି ଶ୍ରୀମତୀ ପୁଷ୍ପଶ୍ରୀ ଦେବୀ। ଛତର ଉପରେ ବସିଛି ପାରା। ମନୋଜ୍ଞ ଶିଳ୍ପୀ ସୁଶ୍ରୀ ରୁବି ମହାନ୍ତି। ବିଶ୍ୱଜିତ ମହାପାତ୍ର। ସଙ୍ଗୀତ ସନତ ପଣ୍ଡା। ପରିଚାଳନା ରାଜସିଂହ ଦେଓ। ବର୍ଣ୍ଣନା ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ।
Oh.